ଜାଣିଛନ୍ତି ବା ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଧ ସତଚାଳିଶ ଅଧ୍ୟାୟ ଶ୍ଳୋକ ନାୟଂ ଶ୍ରୀଅଙ୍ଗୋ ନିତାନ୍ତରନ୍ତି ପ୍ରସାଦ ସୋଧୋ ସିଦାଂ ନଳିନଗନ୍ଧ ରୁଚାଂ କୁତୂନ୍ୟା ରାସୋସ୍ୱବେଶ୍ୟ ଭୁଜଦଣ୍ଡ ଗୃହୀତକଣ୍ଠ ଲବ୍ଧା ଶ୍ରୀସାଂ ଜଗଦଗାଦ୍ରଜବଲ୍ଲଭିନା ଯୋଗୁଁ ଆମେ ଆଲୋଚନା କରିଥିଲେ ତାପରେ ଶ୍ଳୋକ ପାଠ କରିବା ଏକଷଠି ଆଶା ମହୋ ଚରଣରେଣୁ ଯଶାନହଂ ଶ୍ୟାମ ବୃନ୍ଦାବନେ କିମପି ଗୁଣ୍ମଲତୋ ସଦିନା ଯାଦୁସ୍ତଜ୍ୟଂ ସ୍ୱଜନାର୍ଯ୍ୟ ପଥଂ ଚ ହିତ୍ୱା ଭେଜୋର୍ମୁକୁନ୍ଦ ପଦବୀଂ ସ୍ତୁତିଭିର୍ବିମୁଜ୍ଞାମ୍ ତେଣୁ ଯେଉଁ ଉଦ୍ଧବ ଯିଏକି ଅଛନ୍ତି ଉଦ୍ଧବଙ୍କର କ'ଣ ତାଙ୍କର ବିଶେଷତା ସିଏ ହେଉଛନ୍ତି ବିଷ୍ଣୁନାଂ ପ୍ରବର ମନ୍ତ୍ରୀ କୃଷ୍ଣସ ଦୈତ ସଖା ବୃହସ୍ପତି ସାକ୍ଷାତ ବୃହସ୍ପତି ଶିଷ୍ୟ ସାକ୍ଷାତ ବୃହସ୍ପତି ଉଦ୍ଧବ ବୃତ୍ତି ବୁଦ୍ଧି ସପ୍ତମ ବହୁତ ବୁଦ୍ଧି ତାଙ୍କର ରହିଛି ଉଦ୍ଧବଙ୍କର ସେ ହେଉଛନ୍ତି ପ୍ରକୃତରେ ତାଙ୍କର ଶିଷ୍ୟ ବୃହସ୍ପତି ବୃହସ୍ପତି ହେଉଛନ୍ତି ଭଗବଦ୍ଗୀତା ଦଶମ ଅଧ୍ୟାୟ ଭଗବାନ କହୁଛନ୍ତି ବୃହସ୍ପତି ହେଉଛନ୍ତି ଗୁରୁଦାସାଂ ଚମା ମୁଖ୍ୟ ବିଧି ପାର୍ଥ ବୃହସ୍ପତି ଯେତେ ପୁରୋହିତ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବୃହସ୍ପତି ଭଗବଦ୍ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ତେଣୁ ସେଇ ବୃହସ୍ପତିଙ୍କର ଶିଷ୍ୟ ବିଷ୍ଣୁଙ୍କର ଯେତେ ମନ୍ତ୍ରୀ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ଉଦ୍ଧବ କୃଷ୍ଣଙ୍କର ସବୁଠୁ ଅତ୍ୟନ୍ତ ପ୍ରିୟ ସଖା ଏବଂ ବୁଦ୍ଧି ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଉଦ୍ଧବ ତେଣୁ ସିଏ ଯେତେବେଳେ ଗୋପୀମାନଙ୍କର ପ୍ରେମ ଦେଖିଲେ ସିଏ କହୁଥିଲେ ମୁଁ ଯାହା ଭଗବାନ ପ୍ରେମ କରୁଛି ଭଲ ପାଉଛି ଏଇଟା କିଛି ନୁହଁ ତୁଚ୍ଛ ତେଣୁ ସିଏ ତାଙ୍କର ଚରଣ ରେଣୁ ମାଗିଲେ ତ ଦେବେନି ନା ଚରଣ ରେଣୁ ଟିକେ ଦିଏ ବୋଲି କହିଲେ ବା ତାଙ୍କୁ ଯେ ପାଦ ଛୁଇଁଲେ ସେ ଇଏ କରିବେନି ଆଲୋ କରିବେନି ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଆଶା ମହୋ ଚରଣ ରେଣୁ ଦୁଷାଙ୍ଗ ହଂସା ମୋର ଏଇଟା ଆଶା ଆଉ ଆଶ୍ଚର୍ଯ୍ୟ ହେଉଛନ୍ତି ଗୋପୀମାନଙ୍କର ପ୍ରେମ ଦେଖିକି ତେଣୁ ତାଙ୍କର ଚରଣ ରେଣୁ ଚରଣ ଧୂଳିକୁ ଦୁଷାଙ୍ଗ ଅହମ୍ ଶ୍ୟାମ ମୁଁ କେମିତି ସେଇଟାକୁ ପ୍ରାପ୍ତ ହେବି ବୃନ୍ଦାବନେ କିମପି ଗୁଣ୍ମଲ ତୌଦିନା କେମିତି ପ୍ରାପ୍ତ ହେବି ନା ମୁଁ ବୃନ୍ଦାବନରେ ଗୋଟେ ଛୋଟ ଗୁଳ୍ମ ବା ଲତା ହେଇକିରି ଔଷଧ ହେଇକି ଯଦି ରହିବି ଏବେ ଅଛି ସେଇଟା ଉଦ୍ଧବ କିଆରି ବୋଲି ଗୋଟେ ଜାଗା ଅଛି ଯେଉଁଠି ଭଗବାନ ଉଦ୍ଧବ ରହୁଛନ୍ତି ଗୁଳ୍ମଲତା ହିସାବରେ ରହୁଛନ୍ତି ଯାହା ଦୁଷ୍ଟର୍ଯ୍ୟଂ ସ୍ୱଜନ ଆର୍ଯ୍ୟ ପ୍ରଥମ କାହିଁକି ତାଙ୍କର ପଦରେ ମିଶି ଚାହୁଁଛନ୍ତି ନା ଯେଉଁ ଯିଏ ଦୁଷ୍ଟର୍ଯ୍ୟ ତ୍ୟାଗ କରିହେବନି ଯାହାକୁ କ'ଣ କ'ଣ ତ୍ୟାଗ କରିହେବନି ନା ସ୍ୱଜନ ପତି ପୁତ୍ର ଶ୍ୱଶୁର ଏସବୁକୁ ଯେଉଁ ତ୍ୟାଗ କରିଛନ୍ତି ଆର୍ଯ୍ୟପଥ ବେଦବିଧି ସବୁକୁ ସବୁକୁ ହିତୁଆ ସବୁ ତ୍ୟାଗ କରିଛନ୍ତି କ'ଣ ପାଇଁ ତ୍ୟାଗ କରିଛନ୍ତି ନା ଭେଜୁ ମୁକୁନ୍ଦ ପଦବୀ ଭଗବାନ ମୁକୁନ୍ଦଙ୍କର ପାଦପଦ୍ମକୁ ଆଶ୍ରୟ ନେବା ପାଇଁ ସ୍ତୁତିବୀର ବିମୁଜ୍ଞାନ ଯାହାଙ୍କୁ ସ୍ତୁତି ବି ଯାହାଙ୍କୁ ଖୋଜୁଛନ୍ତି ଯେଉଁ ଭଗବାନଙ୍କୁ ସ୍ତୁତିବୀ ବିମୁଜ୍ଞାନ ଆମେ ଯେଉଁ ଶାସ୍ତ୍ର ଅଧ୍ୟୟନ କରୁଛେ ସେଥିରେ ଯେ ଶାସ୍ତ୍ରରେ ଯେଉଁ ଭଗବାନ ପୂର୍ଣ୍ଣ ଭାବରେ ଜାଣିଛନ୍ତି ତା ନୁହଁ ସିଏ ବି ବିମୁଜ୍ଞାନ 87 ଅଧ୍ୟାୟରେ ତାଙ୍କର ଆସିବ ସ୍ତୁତିମାନଙ୍କ ପ୍ରାର୍ଥନା ରହିଛି ସେମାନେ ମଧ୍ୟ ଭଗବାନଙ୍କୁ ଇଏ କରୁଛନ୍ତି ଗୋପୀନାମ ଚରଣରେଣୁ ଭାଜାନ ଗୋଳ୍ମାଦିନା ମଧ୍ୟ ଯତ୍ କିମପି ହଂ ଶ୍ୟାମ ଇତି ଆଶଂସା କଥଂ ଭୂତାନାମ ଯା ଇତ୍ୟାଦି ଆର୍ଯ୍ୟାନାମ ମାର୍ଗଂ ଧର୍ମଂ ଚ ହିତସିଦଶାଂ କହୁଛନ୍ତି ଗୋପୀମାନଙ୍କର ଚରଣରେଣୁ ପ୍ରାର୍ଥନା କରୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ତସ୍ମାତ୍ ଆଶାଂ ଭାବେ ପରମ ଦୁର୍ଲଭେ ମୋର ଏଇଟା ଆଶା ଏଇଟା ଭାବୁଛି କ'ଣ ନା ଦୁର୍ଲଭ ପରମ ଦୁର୍ଲଭ ମନୋରଥ ସାର୍ ଅନୁଚିତ୍ୟା ମୋର ମନୋରଥ ଯଦି ଉଚିତ ନୁହଁ ଗୋପୀମାନଙ୍କୁ ପାଦରେଣୁ ପାଇବା କିନ୍ତୁ ସେଇଟା ମୋର ମନୋରଥ ବାଞ୍ଛନ୍ତି ଯତ୍ ଆଉ ଗୋଟେ ରହିଛି ଦଶମ ସ୍କନ୍ଧ ସତଚାଳିଶ ଅଠାବନ ଶ୍ଳୋକରେ ଜନ୍ମୟୋକ୍ତଂ ତତ୍ ବିଚାରାଦେବ ସାମ୍ପ୍ରତ ସବିଚାର ମାସ ଆସେ ଏତାଦେବ ମେ ଭୂୟା ଦ୍ୱିତୀୟ ଆଉ ପୂର୍ବ ଶ୍ଳୋକରେ ଗୋଟେ ରହିଛି ଯେ ସିଏ କହିଛନ୍ତି ଯେ ଯେଉଁଟା କହୁଥିଲେ ବାଞ୍ଛନ୍ତି ମୁଁ ଏଇଟା ବାଞ୍ଛନା କରୁଛି କ'ଣ ଗୋଟେ କହିଛି 47 ଅଧ୍ୟାୟ ଶ୍ଳୋକ 58 ସେଇଟା ଦେଖିବାକୁ ପଡ଼ିବ ସେଇଟା କହୁଛନ୍ତି, ସେତେ ମୁଁ ବିଚାର ନ କରି କହିଥିଲି, ବର୍ତ୍ତମାନ ମୁଁ ବିଚାର କରି କହୁଛି ଯେ ମୋର ଏଇଟା ଆଶା ଯେ ଗୋପୀମାନଙ୍କର ଚରଣ ଚରଣ ପ୍ରାପ୍ତ ହେବା ପାଇଁ। ତେଣୁ ତାପରେ ଅଛି କି ଶୋକ ତେଷଠି ତେଷଠିରେ ତାପରେ ସେ କହୁଛନ୍ତି, ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାଂ ପାଦରେଣୁ ଅବୀକ୍ଷଣ ସହ ଯାସାଂ ହରି କଥୋଦ୍ଗୀତଂ ପୁନାତି ଭୁବନାତ୍ରୟମ୍। ତେଣୁ ସେ କହୁଛନ୍ତି, ମୁଁ ବର୍ତ୍ତମାନ ନନ୍ଦ ଏବଂ ବ୍ରଜସ୍ତ୍ରୀମାନଙ୍କୁ ପାଦରେଣୁକୁ ତାଙ୍କର ପାଦଧୂଳିକୁ ଅବୀକ୍ଷଣ ସହ ପ୍ରତି କ୍ଷଣ କ୍ଷଣେ ତାଙ୍କୁ ପ୍ରାର୍ଥନା କରୁଛି, ବନ୍ଦନା କରୁଛି। କାହିଁକି ନା ଯାସାଂ ହରି କଥୋଦ୍ଗୀତଂ, ଯାହାଙ୍କର ହରି କଥା ଯେଉଁ ଗୀତ ତାଙ୍କର ମୁଖରୁ ବାହାରୁଛି ସେଇଟା ପୁନାଦି ଭୁବନ ତ୍ରୟମ୍, ତିନି ଭୁବନକୁ ପବିତ୍ର କରିଦେଉଛି। ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀମାନଙ୍କର ଗୀତ ବର୍ଣ୍ଣନା କରାଯାଇଛି, ସବ କଥା ଅମୃତଂ ତପ୍ତ ଜୀବନ। 61 ଶ୍ଳୋକ କ'ଣ ଆଉ ଗୋଟେ କ'ଣ କହିଲ ଶ୍ଳୋକ କ'ଣ ଅଛି ଶ୍ଳୋକ ସେଟା? ଓଁ ନମୋ ଭଗବତେ ବାସୁଦେବା।